तदर्पिते विबुध्य भक्तैव कथोपनीतया प्रपेदिरे अंजो अच्युता ते गतिं पराम् पुरे अभुमन् भावो
बीजोगिना
तदर्पितः निजकर्मलब्धया विबुध्य भक्तैव
कथोपनीतया
प्रपेदिरे अंजो अच्युत ते गतिं पराम् पुरे अभूमन् भावोऽपि योगिना तदर्पितः
निजकर्मलब्धया
विबुध्य भक्तैव कथोपनीतया प्रपेदिरञ्जोच्युत ते गतिं परां शुक्रं वा हे सर्वशक्तिमान् प्रभु पुराकाळरे यह लोकरे बहु जोगी पुरुष समानकर समस्त प्रतिष्ठा आपनक प्रति अर्पण करी एवं विश्वस्त भाव समानकर निज निज कर्म पालन करी भगवत भक्ति स्तर प्राप्त होइतिले। हे अच्युत एही प्रकार भगवत भक्ति माध्यमरे आपनक समंदर श्रवण और कीर्तन पद्धति द्वारा पूर्णता अर्जन करी सेमाने आपनक हृदयंगम करी पारिथिले एवं अनायासरे आपनक शरणागत होई आपनक परम धाम प्राप्त होइतिले। हरे कृष्ण कृष्ण भक्त सजानंद मातृवृंदावन मान भागवत कथा स्वागत जना जाऊ। आम गतकाल आलोचना करते ब्रह्मांकर स्तुति जो रही चालीसटी श्लोक ब्रह्मा स्तुति करें कल गोटे प्रसिद्ध आलोचना करते श्रेया श्रुति भक्ति मदस्त विभु क्लिश्यन्ति जे केवल बोध लभे लब्धे तेषाम असु क्लेशो एव शिष्यते नान्य यथा स्थूल तुषा भातिना। भगवान प्राप्त हाँ एकमात्र उपाय हो भक्ति अन्य कौन से उपाय नहीं से कथा को ब्रह्मा स्तुति कौन कि प्रार्थना मध्यम भगवान को केमी जानवा से विषय से कौन प्रथम कहले जे ज्ञानी प्रयास मुदपाश नमंत आमे भगवान को ज्ञान माध्यम रे जानी परिवा नाही एवं केमी जानिबा यदि प्रश्न हो भगवान कहिबे सेतल से कोतु सेटा सेटा होची कि बड़ी भाव रे आमे भगवान जानी परिवा नाही भक्ति माध्यम रे ए भक्ति पथ को जो माने अनुसरण करुनांती अन्य विभिन्न प्रकार उपाय चेष्टा करसंती से माने भगवान जानी परिवे नाही ए बड़ी भाव रे अन्य व्यतिरक ये दुई प्रकार कहीकि वर्तमान ये श्लोक कहते केमी यार कि प्रमाण अच्छी भगवान को प्राप्त हबार भगवान जानवर प्रमाण कि अच्छी श्लोक से कहते पूरा अतीत काल भूमान यह कहले भौतिक जगत पृथ्वी पृष्ठ से समग्र भौतिक जगत विश्व ब्रह्मांड को भौतिक जगत भी कहुर आम ये गोटे लोक रही पृथ्वी लोक रही तेनाली लोक कहले पृथ्वी पृष्ठ से भूमान हे प्रभु भूमान कहले भगवान बहुत शक्ति रही अनंत शक्ति रही भूमान अनंत शक्ति रही भगवान यही पृथ्वी पृष्ठ से आम ये हूँ इतिहास आम इतिहास पढ़ुना आम पढ़ुचे आम स्कूल पढ़ुला बेल इतिहास पढ़ुल कौन ना बाबर भावर पुत्र जहांगीर तांकर पुत्र भावर पुत्र हुमायून हुमायून पुत्र अकबर इत्यादि ये भाव पढ़ु थुलु ये सब मन रखु थुलु ଆକବରଙ୍କ ଯୁଗ ମୋଗଲ ସାମ୍ରାଜ୍ୟରେ ଆକବରଙ୍କର ସାମ୍ରାଜ୍ୟର ରାଜ୍ୟ ଶାସନ କରୁଥିଲେ, ସୁବର୍ଣ୍ଣ ଯୁଗ ବୋଲି ପଢୁଥିଲୁ ଆମେ। ଏବଂ ଆକବର ଗୋଟେ ବ୍ୟବହାର କରିଥିଲେ ଧର୍ମ ଦିନ ଇଲାହି, କାହିଁକି ସେଟା ତିଷ୍ଠି ପାରିଲା ନାହିଁ, ଏସବୁ ପଢୁଥିଲୁ, ଏସବୁ ଇତିହାସ ପଢୁଥିଲୁ। କିନ୍ତୁ ଆମର ବୈଦିକ ଇତିହାସ ଏବେ ଦୁର୍ଭାଗ୍ୟ, କଳି ଯୁଗରେ ହେଉଛି ଦୁର୍ଭାଗ୍ୟ, ଆମର ବୈଦିକ ଇତିହାସକୁ କେହି ପଢୁନାହାନ୍ତି। ଯେଉଁମାନେ ବୈଦିକ ଇତିହାସ ପଢିବେ ସେମାନେ ଜାଣିବେ ବ୍ରହ୍ମା ଏସବୁ ଜାଣନ୍ତି। ତେଣୁ ସେ ଇତିହାସ କଥା କହୁଛନ୍ତି, ପୁରା ଇଏ ବୁମନ ଭାବୋପି ଯୋଗିନ, ଗୋଟିଏ ନୁହଁ କି ଦୁଇଟି ନୁହଁ, ଦୁଇ ଜଣ ନୁହଁ କି 100 ନୁହଁ କି 1000 ନୁହଁ କି ଲକ୍ଷେ ନୁହଁ କି କୋଟି ନୁହଁ, ଭାବ କୋଟି 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 ଜୀବ ଏଇଭଳି ଭାବରେ ଯୋଗୀମାନେ ଆପଣଙ୍କୁ ଜାଣିପାରିଛନ୍ତି। ତତ୍ ଅର୍ପିତ ଏହା ନିଜ କର୍ମ ଲବ୍ଧ, ଏହା ଆପଣଙ୍କ ପାଖରେ ସେ ସବୁକିଛି ସମର୍ପଣ କରିଛନ୍ତି। ତତ୍ ଅର୍ପିତ ଏହା ଏହା କରି ଚେଷ୍ଟା, ସମସ୍ତ ଚେଷ୍ଟା ଆମେ ବହୁତ ପ୍ରକାର ଆମେ ଦେଖିବା ବର୍ତ୍ତମାନ କାନାଡ଼ା ବ୍ରମ୍ପଟନ ଆମେ ରହୁଛେ, ବହୁତ ପ୍ରକାର ଲୋକ ବହୁତ ପ୍ରକାର ଚେଷ୍ଟା କରୁଛନ୍ତି। କିନ୍ତୁ ସେ ଚେଷ୍ଟାର ଉଦ୍ଦେଶ୍ୟ କ'ଣ ନା, ନିଜେ ଉପଭୋଗ କରିବେ, ଇନ୍ଦ୍ର ସୁଖ ପ୍ରାପ୍ତ ହେବେ। କିନ୍ତୁ ଭକ୍ତମାନେ ଯୋଉ ରହିଛନ୍ତି ଏଠାରେ ମଧ୍ୟ, ସେମାନଙ୍କର ଯୋଉ କାର୍ଯ୍ୟ ରହିଛି ବା ଚେଷ୍ଟା ରହୁଛି, ଏଇଟା ଭଗବାନଙ୍କୁ ଅର୍ପିତ ହେଉଛି, ଭଗବାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ହେଉଛି, ହେଉଛି ପ୍ରେମ। ଅନ୍ୟଟି ହେଉଛି କାମ, ଭୌତିକ ଜଗତରେ ସମସ୍ତେ ଇନ୍ଦ୍ର ତୃପ୍ତି ପାଇଁ ଲାଗିଛନ୍ତି, ଚେଷ୍ଟା କରୁଛନ୍ତି, ନିଜ ଅର୍ପିତ ଏହା କରି ଚେଷ୍ଟା। ଚେଷ୍ଟା ଆମର ଯୋଉ କହିଛି ଚେଷ୍ଟା, ଭଗବତ ଗୀତାରେ ଭଗବାନ କହିଛନ୍ତି ପ୍ରତି କର୍ମର ପାଞ୍ଚଟି କାରଣ ରହିଛି, ତା ଦେହରେ ଗୋଟେ ହେଉଛି ଚେଷ୍ଟା। କଣ କଣ ସେ କାରଣ ନା, ଅଧିଷ୍ଠାନ ତଥା କର୍ତ୍ତା, କରଣଂଚ ପୃଥକ ବିଧମ, ବିବିଧାଶ୍ଚ ପୃଥକ ଚେଷ୍ଟା, ଦୈବଂ ଚୈବାତ୍ର ପଞ୍ଚମ, ଶରୀରଂ ବା ମନୋବିର୍ଜତ କର୍ମ ପ୍ରାରଭତ ନର ନ୍ୟାଯଂ ବା ବିପରୀତଂ ବା ପଞ୍ଚେତ ତସ୍ୟେତ ତସ୍ୟ ସତି କର୍ତ୍ତାରଂ ଆତ୍ମାନଂ କେବଳଂ ପୂଜ ପଶ୍ୟତି ଅକୃତ ପୂଜାନଂ ନ ସ ପଶ୍ୟତି ଦୁର୍ମତି। ଏ ସାଂଖ୍ୟ ଯୋଗ ଏସବୁ ବର୍ଣ୍ଣନା କରାଯାଇଛି ପାଞ୍ଚଟି କାରଣ। ଗୋଟେ ହେଉଛି ସ୍ଥାନ, ଯୋଉ ସ୍ଥାନରେ କାର୍ଯ୍ୟ କରାଯାଉଛି ଏବଂ ଯିଏ କାର୍ଯ୍ୟ କରୁଛନ୍ତି ସେ ହେଉଛନ୍ତି କର୍ତ୍ତା। କରଣଂଚ ପୃଥକ ବିଧମ, ବିଭିନ୍ନ ପ୍ରକାର ଇନ୍ଷ୍ଟ୍ରୁମେଣ୍ଟ ବା କରଣ, ଯେମିତି ଆମେ ଏଇଠି ଭଗବାନ କଥା କହୁଛେ, ଏପରି ଯୋଉ ସବୁ ଚେୟାର ଟେବୁଲ ଇତ୍ୟାଦି ସବୁ ବସିଛି ବା ସବୁ ଆମେ କମ୍ପ୍ୟୁଟର ୟୁଜ୍ କରୁଛେ ବା ଫେସବୁକରେ ଯୋଉ ଅପଲୋଡ଼ ହେଉଛି, ଏଇସବୁ ଇଏ ହେଉଛି କରଣ। ବିଭିନ୍ନ ପ୍ରକାର ଠିକ ଭାବରେ ୱାଇଫାଇ ଯଦି ନଥାନ୍ତା ତାହେଲେ ଫେସବୁକରେ ଏଇଟା ହେଇପାରିବ ନାହିଁ, ବା ଠିକ ଭାବରେ ଯଦି ସବୁ ଇନ୍ଷ୍ଟ୍ରୁମେଣ୍ଟ ନଥିବ ଠିକ ଭାବରେ ଶୁଣିପାରିବେ ନାହିଁ, ଠିକ ଭାବରେ ଦେଖିପାରିବେ ନାହିଁ, ଠିକ ଭାବରେ କହିପାରିବେ ଶୁଣିପାରିବେ ନାହିଁ, ଏସବୁ ରହିଛି। କରଣ ଯଦି ଠିକ ଯୋଉ ଇନ୍ଷ୍ଟ୍ରୁମେଣ୍ଟ ଯୋଉ ରହିଛି କରଣ, ଏଇଟା ଯଦି ଠିକ ରହିଥିବ ତାହେଲେ କାର୍ଯ୍ୟଟି ସୁନ୍ଦର ଭାବରେ ହେଇପାରିବ। କରଣଂଚ ପୃଥକ ବିଧମ, ବିବିଧା ହେଉଛି ପୃଥକ ଚେଷ୍ଟା, ଆଉ ଗୋଟେ ହେଉଛି ପୃଥକ ଚେଷ୍ଟା। ଆମେ ଏଇ ଯୋଉ ଭଗବାନ କଥା କହୁଛେ, ଏ କଥା କହିବା ପାଇଁ ବହୁତ ପ୍ରକାର ଚେଷ୍ଟା କରିବାକୁ ପଡ଼ୁଛି, ବହୁତ ପ୍ରକାର ଚେଷ୍ଟା କରିବାକୁ ପଡ଼ୁଛି, ଚେଷ୍ଟା କଲା ପରେ ଯାଇକି ଆମେ ଏ କଥାଟି କହୁଛେ। ତେଣୁ ଏଇଟାକୁ ଯୋଉମାନେ ଆପ୍ରିସିଏଟ କରୁଛନ୍ତି ଫେସବୁକରେ ଲାଇକ୍ କରୁଛନ୍ତି ସେମାନେ ମଧ୍ୟ ଆର ଫଳ ପ୍ରାପ୍ତ ହେବେ। ପ୍ରଭୁପାଦ ମହାରାଜ କହନ୍ତି ସିମ୍ପଲି ବାଇ ଆପ୍ରିସିଏଟିଂ, ଏଇ ଭଗବାନଙ୍କ ସମ୍ବନ୍ଧରେ ଯାହା ସବୁ ରହିଛି ଯେତେବେଳେ ସେମାନେ ଆପ୍ରିସିଏଟ କରିବେ ସେମାନେ ମଧ୍ୟ ଭଗବାନଙ୍କ କୃପା ପ୍ରାପ୍ତ ହେବେ। ତେଣୁ ଇଏ ଆମେ ସବୁ ଚେଷ୍ଟା କରୁଛେ, ବିବିଧା ପ୍ରତ୍ୟେକ ଦୈବଂ ଚଳିବା ହାତରେ ପଞ୍ଚମ, ପଞ୍ଚମ କାରଣ ହେଉଛି ଦୈବ, ଏଇଟା ହେଉଛି ମୁଖ୍ୟ କାରଣ, ଏଇଟାକୁ ଲୋକମାନେ ଜାଣିପାରନ୍ତି ନାହିଁ। ଆମେ ସବୁ ବିଭିନ୍ନ ପ୍ରକାର ଯୋଉ କାର୍ଯ୍ୟ କରୁଛେ, ତିନି ପ୍ରକାର କାର୍ଯ୍ୟ ରହିଛି, ଶରୀର ଦ୍ୱାରା କାର୍ଯ୍ୟ କରାଯାଉଛି, ବଚନ ଦ୍ୱାରା କାର୍ଯ୍ୟ କରାଯାଉଛି, ମନ ଦ୍ୱାରା ମଧ୍ୟ କାର୍ଯ୍ୟ, ମନରେ ବହୁତ ପ୍ରକାର ଚିନ୍ତା କରୁଛି, ଏ ମଧ୍ୟ ଗୋଟେ କାର୍ଯ୍ୟ। ତେଣୁ ଭଗବାନ କହୁଛନ୍ତି ଏ ତିନି ଦ୍ୱାରା, ତିନିଟା ଶରୀର ବାଙ୍ଗ ମନୋବିର୍ଜତ କର୍ମ ପ୍ରାରଭତ ନର, ମନୁଷ୍ୟମାନେ ଯୋଉ କର୍ମ କରୁଛନ୍ତି ନାଜଂ ବା ବିପରୀତଂ ବା, ପାପ କାର୍ଯ୍ୟ କରନ୍ତୁ ବା ପୁଣ୍ୟ କାର୍ଯ୍ୟ କରନ୍ତୁ, କିନ୍ତୁ ତାର ପାଞ୍ଚ ଏଇ ପାଞ୍ଚଟି ହେଉଛି ତାର କାରଣ। କିନ୍ତୁ ତଥେବ ସେଠି କର୍ତ୍ତାରଂ ଆତ୍ମାନଂ କେବଳଂ ତୁଜା ପଶ୍ୟତି ଅକୃତ ଚାନଂ ନାଶ ପଶ୍ୟତି ଦୁର୍ମତି। ତେଣୁ ଯେଉଁମାନେ ଦୁର୍ମତି ସେମାନେ ଜାଣିପାରନ୍ତି, ସେମାନେ କହନ୍ତି ଆତ୍ମାନଂ କେବଳଂ ତୁଜା, ଯିଏ କାର୍ଯ୍ୟ କରୁଛି ସେ ହିଁ ସବୁକିଛି। ଆମେ ଦେଖିବା ଅଧିକାଂଶ ଲୋକ ଏଇ ସ୍ତରରେ ଅଛନ୍ତି, ସେମାନେ ଜାଣି ଦୁର୍ମତି, ତାଙ୍କର ବୁଦ୍ଧି ଉନ୍ନତ ନୁହଁ। ତେଣୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ମଧ୍ୟ ଚେଷ୍ଟା କରୁଛନ୍ତି, ଭଗବତ ଗୀତାରେ ଭଗବାନ କହିଲେ ଅର୍ଜୁନ ତୁମେ ଚେଷ୍ଟା କର, ଯୁଦ୍ଧ କର। ଭଗବାନ କହିଲେ ନାହିଁ, ତମେ ଚୁପଚାପ ବସି ମୋର ଧ୍ୟାନ କର, ଆଉ ମୁଁ ସବୁ କରିଦେବି। ଯଦିଓ ଭଗବାନ ସବୁ କରିଦେଇଛନ୍ତି, ଭଗବାନ କହିଲେ ନା ମୟବେତା ନିହତା ପୂର୍ବମେବ, ନିମିତ୍ତ ମାତ୍ର ଭବ ସଭ୍ୟସାଚୀନ, କେବଳ ତମେ ନିମିତ୍ତ ହୁଅ, ମୁଁ ସମସ୍ତଙ୍କୁ ହତ୍ୟା କରିସାରିଛି। ଆଚାର୍ଯ୍ୟ ମାନେ କହନ୍ତି କେତେବେଳେ ଅର୍ଥ ହତ୍ୟା କଲେ, ବା ଅର୍ଜୁନ ଚିନ୍ତା କରିବୁ ଆପଣ କେତେବେଳେ ହତ୍ୟା କଲେ, ନା ଯେତେବେଳେ କୁରୁ ସଭା ତଳେ ଶୁଣି ଦ୍ରୌପଦୀର ଜଣାଣ, କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ। ଏଇ ସେଇ ସମୟରେ ଏଇ ଯୋଉ ପ୍ରଚେଷ୍ଟା କରିଥିଲେ ଦୁର୍ଯ୍ୟୋଧନ ଇତ୍ୟାଦି ଦୁଃଶାସନ ଇତ୍ୟାଦି, ଏ ପ୍ରଚେଷ୍ଟାକୁ ଯିଏ ସମର୍ଥନ କରିଥିଲେ ବା ନିରବରେ ସହି ଯାଇଥିଲେ, ସେମାନଙ୍କୁ ସମସ୍ତଙ୍କୁ ଭଗବାନ ହତ୍ୟା କରିଦେଇଛନ୍ତି। ଏଭଳି ଅନ୍ୟାୟରେ ସେମାନେ ଯୋଗ ଦେଇଥିଲେ, ଭାଗ ନେଇଥିଲେ। ତେଣୁ ଅର୍ଜୁନଙ୍କୁ କହିଲେ ତଥାପି ତୁମେ ଯୁଦ୍ଧ କର, ମହାମନୁସ୍ମର ଯୁଦ୍ଧ କର, ମତେ ସ୍ମରଣ କରିକି ଯୁଦ୍ଧ କର। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ, ମହାମନୁସ୍ମର ଯୁଦ୍ଧ କର, ମତେ ସ୍ମରଣ କରି ଯୁଦ୍ଧ, ଏଇ ଚେଷ୍ଟା କାର୍ଯ୍ୟ। ତେଣୁ ଭକ୍ତମାନେ ମଦିହା ଭଗବାନ ପାଖରେ ସବୁକିଛି ତାଙ୍କର କାର୍ଯ୍ୟକୁ, ତାଙ୍କର କାର୍ଯ୍ୟର ଉଦ୍ଦେଶ୍ୟ ହଉଛି ଭଗବାନ ପାଇଁ ଅର୍ପଣ କରୁଛନ୍ତି, ସମର୍ପଣ କରୁଛନ୍ତି। ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ ମଧ୍ୟ ସେ କଥା କହିଲେ ଯେ ଯତ୍ କରୋସି ଯତ୍ ଅଶ୍ନାସି ଯତ୍ ଜୁହୋସି ଦଦାସି ଯତ୍ ଯତ୍ ତପସ୍ୱସି କୌନ୍ତେୟ ତତ୍ କୁରୁଷ ମଦର୍ପଣ, ଯାହା ଯୋଉ କାର୍ଯ୍ୟ କରୁଛ, ଯତ୍ ଅଶ୍ନାସି ଯୋଉ ଖାଦ୍ୟ ଗ୍ରହଣ କରୁଛ, ଏବଂ ଯୋଉ ଦାନ କରୁଛ ବା ଯଜ୍ଞ କରୁଛ, ଏବଂ ଯୋଉ ତପସ୍ୟା କରୁଛ, ସବୁକିଛି ମତେ ଅର୍ପଣ କର। ନବମ ଅଧ୍ୟାୟରେ ଭଗବାନ ଏ କଥା କହୁଛନ୍ତି ଅର୍ଜୁନଙ୍କୁ, ଏ ଅର୍ଜୁନଙ୍କ ମାଧ୍ୟମରେ ଆମକୁ ସବୁ କହୁଛନ୍ତି। ତେଣୁ ଏଠି ମଧ୍ୟ ସେ କଥା ବ୍ରହ୍ମା କହୁଛନ୍ତି, ତୋ ଦର୍ପିତ ଏହା, ଭକ୍ତମାନେ ସବୁକିଛି ତାଙ୍କର କାର୍ଯ୍ୟକୁ ସବୁକିଛି ଭଗବାନ ପାଖରେ ସମର୍ପଣ କରନ୍ତି। ଏକାଦଶ ସ୍କନ୍ଧରେ ନବ ଯୋଗେନ୍ଦ୍ରଙ୍କ ସମ୍ବାଦରେ ଏଇଟା ରହିଛି, ନିମି ଏ ପ୍ରଶ୍ନଟି ପଚାରିଥିଲେ ଆମେ କେମିତି ଶିର ପ୍ରାପ୍ତ ହେବା। ତେଣୁ ଏ ଦୁଇରୁ କେତେ ପାଞ୍ଚ, ଏ ଚାରୋଟି ଅଧ୍ୟାୟରେ ନବ ଯୋଗେନ୍ଦ୍ରଙ୍କ କଥା ସବୁ ରହିଛି। ତା ଦେହରେ ଦ୍ୱିତୀୟ ଅଧ୍ୟାୟରେ ଏ ଶ୍ଳୋକଟି ରହିଛନ୍ତି, କାୟେନ ବାଚା ମନସେ ଇନ୍ଦ୍ରିୟ ବା ବୁଦ୍ଧ୍ୟାତ୍ମନ ବାନୁସୃତ ସ୍ୱଭାବାତ୍ କରୋତି ଯଜ୍ଞାତ୍ ସକଳଂ ପରାସ୍ମୈ ନାରାୟଣାୟେତି ସମର୍ପୟେତ୍। ଏ ଶ୍ଳୋକରେ ବହୁତ ତାତ୍ପର୍ଯ୍ୟ ରହିଛି। ଏ ଶ୍ଳୋକରେ ଜଣେ ଆଚାର୍ଯ୍ୟ କହୁଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଯୋଉ ଭକ୍ତମାନେ ଯୋଉ କାର୍ଯ୍ୟ କରନ୍ତି, ଏମିତିକି ଶୟନ ତାଙ୍କର ଶୟନ ଦନ୍ତ ଧାବନ ଯୋଉ ମଳ ଉତ୍ସର୍ଗ ଏସବୁ କିଛି ସବୁକିଛି ଭକ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି। କାୟ ମନ ବୁଦ୍ଧି ଦ୍ୱାରା, କାୟନ ବାଚା ମନ ସେ ଇନ୍ଦ୍ରିୟ ବା ବଚନ ଦ୍ୱାରା, ମନ ଦ୍ୱାରା, ଇନ୍ଦ୍ରିୟ ଦ୍ୱାରା, ସବୁକିଛି ଯାହା ସବୁ ଆମେ କରୁଛୁ କରୁଛି ଯତ୍ ଯତ୍ ସକଳଙ୍କ ପରସ୍ମୈ, ସବୁକିଛି ଭଗବାନ ନାରାୟଣଙ୍କୁ ସମର୍ପଣ କର। ଏ ଶ୍ଳୋକର ଭାଷାରେ ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି। ତେଣୁ ସବୁ କାର୍ଯ୍ୟ ଭଗବାନଙ୍କୁ ସମର୍ପିତ ହଉଛି, ଭକ୍ତମାନେ ଏଇଟା କରୁଛନ୍ତି, ଅନ୍ୟମାନେ କରୁନାହାନ୍ତି। ଅନ୍ୟମାନେ ଯୋଉ କାର୍ଯ୍ୟ କରୁଛନ୍ତି ବା ଚେଷ୍ଟା କରୁଛନ୍ତି, ସେ ତାର ଫଳ ଭୋଗ କରିବା ପାଇଁ ଉଦ୍ଦେଶ୍ୟରେ କରୁଛନ୍ତି, ଭଗବାନଙ୍କ ଉଦ୍ଦେଶ୍ୟରେ ଭଗବାନଙ୍କୁ ଅର୍ପଣ କରିବା ପାଇଁ କରୁନାହାନ୍ତି। ତେଣୁ ସେମାନେ ଫଳ ଭାବ ଭୋଗୀ ହେବା ପାଇଁ ଚାହୁଁଛନ୍ତି ଯେହେତୁ, ସେଥିପାଇଁ ସେମାନେ ଶାନ୍ତି ପ୍ରାପ୍ତ ହେଇପାରୁନାହାନ୍ତି, ସୁଖ ପ୍ରାପ୍ତ ହେଇପାରୁନାହାନ୍ତି। ଭଗବତ ଗୀତା ପଞ୍ଚମ ଅଧ୍ୟାୟ 29 ଶ୍ଳୋକରେ ଭଗବାନ ସେଟା କହିଲେ ନା, ଅହମ୍ ହି ସର୍ବ କ'ଣ ଭୋକ୍ତାରଂ ଜଗତ ପଶାମ ସର୍ବଲୋକ ମହେଶ୍ୱର ସୃହୃଦଂ ସର୍ବଭୂତାନାମ ଜ୍ଞାନ୍ତମାଂ ଶାନ୍ତି ମୁଚ୍ଛତି, ଭଗବାନ ହେଉଛନ୍ତି ଉପଭୋଗକାରୀ, କିନ୍ତୁ ଆମେ ଚାହୁଁଛେ ଉପଭୋଗ କରିବା ପାଇଁ, ସେଥିପାଇଁ ଆମେ ସୁଖ ପ୍ରାପ୍ତ ହେଇପାରୁନା ବା ଶାନ୍ତି ପ୍ରାପ୍ତ ହେଇପାରୁନାହିଁ। ତେଣୁ ଭକ୍ତମାନେ ତତ୍ ଅର୍ପିତେ ଏହା ନିଜ କର୍ମ ଲବ୍ଧେୟା, ନିଜ କର୍ମ ଯୋଉ ସବୁ କାର୍ଯ୍ୟ କରୁଛନ୍ତି ସେ ସବୁ କର୍ମକୁ ଭଗବାନଙ୍କୁ ଅର୍ପଣ କରୁଛନ୍ତି। ଏବଂ ବିବୁଦ୍ଧିୟ ଭକ୍ତିବ କଥୋପନୀତୟା, ବିବୁଦ୍ଧିୟ କହିଲେ ଜାଣୁଛନ୍ତି, ଏଇଭଳି ମାଧ୍ୟମରେ ଭଗବାନ ଜାଣୁଛନ୍ତି, ଭକ୍ତିବ ଭକ୍ତି ମାଧ୍ୟମରେ ଭଗବାନ ଜାଣୁଛନ୍ତି ଭକ୍ତି କେମିତି ପ୍ରାପ୍ତ ହଉଛନ୍ତି, କଥୋପନୀତୟା କଥା ଭଗବାନ କଥା, ଏଠି ଚାଲିଛି ଭଗବାନ କଥା, ବ୍ରହ୍ମା ତାଙ୍କର ଭଗବାନଙ୍କୁ ସ୍ତୁତି କରୁଛନ୍ତି, ଏ ଭଗବାନ କଥା, ଏଇ କଥୋପନୀତୟା, ଏଇ କଥା ମାଧ୍ୟମରେ ଆମେ ଭକ୍ତି ପ୍ରାପ୍ତ ହଉଛେ, ଏ କଥାରେ ବହୁତ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ରହିଛି। ଏଇଟାକୁ ଲୋକ ଭକ୍ତି ମାର୍ଗରେ ଲୋକମାନେ ଜାଣନ୍ତି ନାହିଁ, କୀର୍ତ୍ତନ କିଏ କରିବେ, ଯେଉଁମାନେ ଶ୍ରବଣ କରିଛନ୍ତି, ଯେଉଁମାନେ ଶ୍ରବଣ କରିନାହାନ୍ତି ସେମାନେ କୀର୍ତ୍ତନ କରିପାରିବେ ନାହିଁ। ତେଣୁ ଭକ୍ତି ଆରମ୍ଭ ହେଉଛି ଶ୍ରବଣରୁ। ଯେଉଁମାନେ ଶ୍ରବଣ କରିବେ ସେମାନେ କୀର୍ତ୍ତନ କରିବେ। ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ ତାଙ୍କର କର୍ତ୍ତବ୍ୟ ହେଉଛି ସେମାନେ ଭଗବାନ କଥା ଶ୍ରବଣ କରିବେ। ସେଇଥିପାଇଁ ପ୍ରଭୁପାଦ ମହାରାଜ ସକାଳ 8-9 ସବୁଠେ ବ୍ୟବସ୍ଥା କରିଛନ୍ତି, ଭାଗବତଙ୍କ କଥା ବ୍ୟବସ୍ଥା କରିଛନ୍ତି। ଏତେ ୱାର୍ଲ୍ଡର ଯେତେ ସେଣ୍ଟର ଅଛି ସବୁଠାରେ ଏଇ ଚାଲିଛି, ଏ ନିୟମ ଚାଲିଛି। ଏ ଭଗବାନ କଥା ବହୁତ ଗୁରୁତ୍ୱପୂର୍ଣ୍ଣ କଥା ଏଇଟା। ଏ କଥୋପନୀତୟା କଥା ଦ୍ୱାରା, ଏ ଭଗବାନ କଥା ଦ୍ୱାରା ଭକ୍ତି ଜଣେ ପ୍ରାପ୍ତ ହବ, ଉପନୀତୟା ଭକ୍ତିକୁ ପ୍ରାପ୍ତ ହେବେ ଏହିଭଳି ଭାବରେ ଭଗବାନ କଥା ମାଧ୍ୟମରେ। ଏବଂ ପ୍ରପେତିରେ ଅଞ୍ଜୋ ଅଚ୍ୟୁତ ତେ ଗତି ପରା, ହେ ଅଚ୍ୟୁତ, ଏଠି ସମ୍ବୋଧନ ହଉଛି ଅଚ୍ୟୁତ, ଭଗବାନଙ୍କୁ ଅଚ୍ୟୁତ କାହିଁକି ସମ୍ବୋଧନ କରୁଛନ୍ତି? ଆଚାର୍ଯ୍ୟମାନେ ତାର ଟୀକାରେ ସବୁ କହିଛନ୍ତି କାହିଁକି ଅଚ୍ୟୁତ ବୋଲି କହିଲେ, ପ୍ରତି ଶ୍ଳୋକ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ଏଠି ଅଚ୍ୟୁତ ଶବ୍ଦର ଅର୍ଥରେ ଆମେ କହିବା ଆଚାର୍ଯ୍ୟମାନେ କଣ କହିଛନ୍ତି। ତେଣୁ ଆଞ୍ଜ ବହୁତ ସହଜରେ ଜଣେ ଏଇ ଭକ୍ତି ଭକ୍ତି ମାଧ୍ୟମ ବହୁତ ସହଜ, ଭାଗବତ ବର୍ଣ୍ଣନା କରାଯାଇଛି ବିଭିନ୍ନ ଯୋଉ ଭଗବାନଙ୍କୁ ଜାଣିବାର କୌଣସି ଅନ୍ୟ କୌଣସି ଉପାୟ ନାହିଁ, କିନ୍ତୁ ତଥାପି ଲୋକମାନେ ଯୋଉ ବିଭିନ୍ନ ପ୍ରକାର ଚେଷ୍ଟା କରୁଛନ୍ତି ସେ ଚେଷ୍ଟାରେ ସେମାନେ ପ୍ରକୃତରେ ଭକ୍ତି ପ୍ରାପ୍ତ ହେଇପାରୁନାହାନ୍ତି, କିନ୍ତୁ ବହୁତ କଷ୍ଟ ସ୍ୱୀକାର କରୁଛନ୍ତି। କର୍ମ ମାର୍ଗ ହଉ, ଯୋଗ ମାର୍ଗ ହଉ, ଜ୍ଞାନ ମାର୍ଗ ହଉ, ଏଥିରେ ବହୁତ ସେମାନେ କଷ୍ଟ ସ୍ୱୀକାର କରୁଛନ୍ତି। ଏବଂ ସେମାନେ ଯେତେବେଳେ ସିଦ୍ଧି ପ୍ରାପ୍ତ ହଉଛନ୍ତି କିଛି ସୁଖ ସେଥିରେ ପ୍ରାପ୍ତ ହଉଛନ୍ତି, କିନ୍ତୁ ଭକ୍ତି ଏଭଳି ଉପାୟ ଯୋଉଥିରେ କି କଣ ସେ ଯେତେବେଳେ ଭକ୍ତି କାର୍ଯ୍ୟ କରୁଛନ୍ତି ସେଥିରେ ମଧ୍ୟ ସେମାନେ ଆନନ୍ଦିତ ଆନନ୍ଦ ପ୍ରାପ୍ତ ହଉଛନ୍ତି। ସିଦ୍ଧିର ତ ଆନନ୍ଦ ରହିଛି, କିନ୍ତୁ ଭକ୍ତି ଯୋଉ ସାଧ୍ୟ କାର୍ଯ୍ୟ କରୁଛନ୍ତି ସେଥିରେ ମଧ୍ୟ ସେମାନେ ଆନନ୍ଦିତ ଆନନ୍ଦ ପ୍ରାପ୍ତ ହଉଛନ୍ତି। ଏ କଥା ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 22 ଶ୍ଳୋକରେ ସୁଧ ଗୋସ୍ୱାମୀ କହୁଛନ୍ତି, କବୟଂ ନିତ୍ୟ କବୟ ନିତ୍ୟଂ ଭକ୍ତି ପରମାୟମଦା। ଏ ଭକ୍ତି ହଉଛି ଏଭଳି ଉପାୟ କଣ ସାଧନ ସାଧନ ଦଶାୟାମ ବି କଷ୍ଟ ଅଭାବ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ସାଧନ ଦଶାରେ ଯୋଉମାନେ ସାଧ୍ୟ, ଯେତେବେଳେ ଆମେ ଦେଖିବା ବହୁତ କାନାଡ଼ାରେ ଦେଖନ୍ତୁ ସବୁଠାରେ, କାନାଡ଼ା ଆମେ ଯେହେତୁ ରହୁଛେ ଆମେ ସେଥିପାଇଁ କହୁଛୁ ଉଦାହରଣ ଦଉଛେ, କାନାଡ଼ାରେ ବ୍ରାମ୍ପଟନରେ ବହୁତ ଲୋକ ଅଛନ୍ତି, କିନ୍ତୁ ସେମାନେ ବହୁତ ପ୍ରକାର ଚେଷ୍ଟା କରୁଛନ୍ତି ଏବଂ ବହୁତ ପ୍ରକାର କର୍ମ କରିକିରି ବହୁତ ପ୍ରକାର କଷ୍ଟ ପ୍ରାପ୍ତ ହେଇକିରି କିଛି ଫଳ ପ୍ରାପ୍ତ ହଉଛନ୍ତି, ସେଇଟା ସେମାନେ ଆନନ୍ଦ ପ୍ରାପ୍ତ ହଉଛନ୍ତି। କର୍ମ କରିବା ପାଇଁ ସେମାନେ କେହି ଚାହିଁବେନି, ଯଦି ତାଙ୍କୁ ଦିଆଯିବ ତ ଧନ ଦିଆଯିବ ଯାହା ଦ୍ୱାରା ଯାହା ଆବଶ୍ୟକ ସେ ପ୍ରଦାନ କରାଯିବ, କେହି ଚାହିଁବେନି କର୍ମ କରିବା ପାଇଁ। ତେଣୁ ଇଏ ହଉଛି କର୍ମ କରିବା ଦ୍ୱାରା ଯୋଉ ବିଭିନ୍ନ ପ୍ରକାର କଷ୍ଟ ସେମାନେ ପ୍ରାପ୍ତ ହଉଛନ୍ତି, କିନ୍ତୁ ଫଳ ଯେତେବେଳେ ପ୍ରାପ୍ତ ହଉଛନ୍ତି ସେଇଟା ଆନନ୍ଦ ପ୍ରାପ୍ତ ହଉଛନ୍ତି, କିଛି ସୁଖ ପ୍ରାପ୍ତ ହଉଛନ୍ତି। କିନ୍ତୁ ଭକ୍ତି ହଉଛି ଏଭଳି ଉପାୟ ଯୋଉଥିରେ କି ଅତବୈ କବୟଂ ନିତ୍ୟଂ ଅତୋ, ସେଥିପାଇଁ ବିଭିନ୍ନ ତା ପୂର୍ବରୁ ବିଭିନ୍ନ ପ୍ରକାର ଶ୍ଳୋକରେ ସବୁ କଥା କହିକିରି ଅନ୍ତିମରେ ସମାଧାନ ଦଉଛନ୍ତି ବା କନକ୍ଲୁଜନ ଦଉଛନ୍ତି କବୟ ନିଶ୍ଚିନ୍ତ ଭାବରେ। ଏଇଟା ବୈ କବୟ କହିଲେ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ନିତ୍ୟଂ ଭକ୍ତି ପରମାୟା ମୁଦା, ସେମାନେ ସବୁବେଳ ପାଇଁ ଭକ୍ତି ଆଚରଣ କରୁଛନ୍ତି, ପରମାୟା ମୁଦା ବହୁତ ଆନନ୍ଦ ସେମାନେ ପରମାୟା ମୁଦା। ବାସୁଦେବ ଭଗବତୀ କରୁଛନ୍ତି ଆତ୍ମପ୍ରସାଦିନୀ, ଭଗବାନ ଯେ କି ବାସୁଦେବ ତାଙ୍କୁ ଏଇ ଆତ୍ମାର ସନ୍ତୋଷ ବିଧାନ କରିବା ପାଇଁ ସେମାନେ ଏଇ ଭକ୍ତି ଭକ୍ତି କରୁଛନ୍ତି। ତେଣୁ ଭକ୍ତି ହଉଛି ସାଧନ ଦଶାୟାମ ବି କଷ୍ଟ ଭାବ, ସାଧନ ଦଶାରେ ମଧ୍ୟ କୌଣସି କଷ୍ଟ ନାହିଁ। ଆଉ ସିଦ୍ଧି ସିଦ୍ଧି ଅବସ୍ଥାର କଥା କଣ କହିବା, ସାଧନ ଅବସ୍ଥାରେ ଯଦି ଏତେ ଆନନ୍ଦ ସିଦ୍ଧ ଅବସ୍ଥାର କଥା କଣ କହିବା। ଏଇ ଭକ୍ତି ହଉଛି ଏଭଳି ଉପାୟ, ଅନ୍ୟ ଉପାୟରେ ସାଧନ ଦଶାରେ ବହୁତ କଷ୍ଟ ସେମାନେ ପ୍ରାପ୍ତ ହଉଛନ୍ତି ଏବଂ ଯେତେବେଳେ କିଛି ଫଳ ପ୍ରାପ୍ତ ହଉଛନ୍ତି ସେତେବେଳେ କିଛି ସୁଖ ପ୍ରାପ୍ତ ହଉଛନ୍ତି, କିନ୍ତୁ ଭକ୍ତି ହଉଛି ଅଲଗା। ଭକ୍ତିରେ ଏଠି ଭକ୍ତିଟା କେମିତି ପ୍ରାପ୍ତ ହଉଛି ନା ଭଗବାନ କଥା, ଭଗବାନ କଥା ଜଣେ ଯେତେବେଳେ କହୁଛନ୍ତି ମାନେ ସେ ଆନନ୍ଦ ସମୁଦ୍ରରେ ମଗ୍ନ ହେଇକିରି କହୁଛନ୍ତି କଥା। ଅଷ୍ଟମ ସ୍କନ୍ଧରେ ଯୋଉ ଗଜଙ୍କର ସ୍ତୁତି ରହିଛି ସେଥିରେ ସେ କଥା କହୁଛନ୍ତି କଣ ନା ଆନନ୍ଦ ସମୁଦ୍ର ଗାୟନ୍ତି ଆନନ୍ଦ ସମୁଦ୍ର ମଗ୍ନ, ଭଗବାନ କଥା ଯୋଉମାନେ କହୁଛନ୍ତି ସେମାନେ ଆନନ୍ଦ ରୂପକ ସମୁଦ୍ରରେ ମଗ୍ନ ହଉଛନ୍ତି, ଯିଏ କଥା ଯିଏ କହୁଛନ୍ତି ସେମାନେ ଆନନ୍ଦ ସମୁଦ୍ରରେ ମଗ୍ନ ହଉଛନ୍ତି, ଯିଏ ଶୁଣୁଛନ୍ତି ସେମାନେ ମଗ୍ନ ହଉଛନ୍ତି ତା ନୁହଁ। ଯେଉଁମାନେ ଶୁଣୁଛନ୍ତି ମଧ୍ୟ ସେମାନେ ମଧ୍ୟ ଆନନ୍ଦ ସମୟରେ ମଗ୍ନ ହେଉଛନ୍ତି। ଶୁଣିବାର ବିଭିନ୍ନ ସ୍ତର ରହିଛି, ଆମେ ଏଇଟା ବହୁତ ଥର କହିଛେ। ପ୍ରଣାମ ଯେତେବେଳେ ଭାଗବତଙ୍କୁ ଶ୍ରବଣ କରୁଥିଲେ ପରୀକ୍ଷିତ ମହାରାଜ, ସେ ଶ୍ରବଣ କରୁନଥିଲେ, ସେ ପାନ କରୁଥିଲେ, କୌଣସି ଖାଦ୍ୟ ପାନୀୟ ଗ୍ରହଣ କରିନାହାନ୍ତି, ବିଶ୍ରାମ ନେଇନାହାନ୍ତି, କିନ୍ତୁ ଶ୍ରବଣ କରୁଛନ୍ତି, ନନ୍ଷ୍ଟପ୍ ଶ୍ରବଣ କରୁଛନ୍ତି। ଏବଂ ସୁଖଦେବ ଗୋସ୍ୱାମୀ ମଧ୍ୟ ସେଭଳି ଭାବରେ ନନ୍ଷ୍ଟପ୍ କଥା କହୁଛନ୍ତି, ଏବଂ ସେଠି ମଧ୍ୟ 60,000 ସାଧୁମାନେ ସବୁ ଶ୍ରବଣ କରୁଥିଲେ। ତେଣୁ ଇଏ କଥା ମାଧ୍ୟମ କଥା ଅମୃତ, କଥା ଅମୃତକୁ ସେମାନେ ପାଳନ କରନ୍ତି। ତେଣୁ ଏ କଥା ଅମୃତକୁ ପାଳନ କଲେ ସେମାନେ ଭକ୍ତି ପ୍ରାପ୍ତ ହଉଛନ୍ତି। ଭକ୍ତି କତୋପନୀତୟା ପ୍ରପେଦିରେ ଅଞ୍ଜ ଅଚ୍ୟୁତ ତେ ଗତି ପରା, ଅଚ୍ୟୁତ କହିଲେ ଭଗବାନ ଏଇଭଳି ଭାବରେ ତାଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଏମିତି କିଛି ସମୟ ନାହିଁ ଯେ ଭଗବାନ ଅଚ୍ୟୁତଙ୍କର ଚ୍ୟୁତି ହେଇଗଲା ତେଣୁ ଆମେ ଭଗବାନ କଥାରେ ଆନନ୍ଦ ପ୍ରାପ୍ତ ହେଇପାରିବା ନାହିଁ। ଭଗବାନ ଚ୍ୟୁତ ହେଇଗଲା ଆଉ କେମିତି ଆମେ ପ୍ରାପ୍ତ ହେବା ଆନନ୍ଦ? ଅଚ୍ୟୁତ ସେ ଆନନ୍ଦ ଘନ, ସେଥିରେ କୌଣସି ତାଙ୍କର ଚ୍ୟୁତି ନାହିଁ, କେବେ ହେଲେ ତାଙ୍କର ସରିଯିବ ନାହିଁ ଆନନ୍ଦ ତାଙ୍କର। ତେଣୁ ତାଙ୍କ ବିଷୟରେ ଯେତେବେଳେ ସେମାନେ କଥା କହିବେ ବା ଶ୍ରବଣ କରିବେ ସେମାନେ ମଧ୍ୟ ଆନନ୍ଦ ପ୍ରାପ୍ତ ହେବେ ଅଚ୍ୟୁତ। ଏଇଭଳି ଭାବରେ ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ପ୍ରକାର ଟୀକା କରିଛନ୍ତି, ଆମେ ଶୁଣିବା ସେଟା। ସେମାନେ ଏଇଭଳି ଭାବେ ଭଗବାନଙ୍କ ପାଖରେ ନିଜକୁ ସମର୍ପଣ କରିଛନ୍ତି, ପ୍ରପେଦିରେ ନିଜକୁ ସମର୍ପଣ କରିଛନ୍ତି। ଭଗବାନ କହିଲେ ନା ସମଗ୍ର ଧର୍ମାନ ପରିତ୍ୟଜ ମାମେକଂ ଶରଣଂ ବ୍ରଜ। ତେଣୁ ଇଏ ଭଗବାନ ଭକ୍ତମାନେ ଭଗବାନ ପାଖରେ ଏଇଭଳି ଭାବରେ ପ୍ରପେଦିରେ ଭଗବାନ ପାଖରେ ସମର୍ପିତ ହେଇଛନ୍ତି। ତେଣୁ ଆଞ୍ଜ ଇଏ ବହୁତ ସହଜ, କଷ୍ଟଦାୟକ ତା ନୁହଁ, ଅଚ୍ୟୁତ ତେ ଗତି ପରା। ଏବଂ ଏଇଭଳି ଭାବରେ ସେମାନେ ଜୀବନ ଧାରଣ କରିକିରି ପରାଙ୍ଗତି ଶ୍ରେଷ୍ଠ ଗତି ପ୍ରାପ୍ତ ହେଇଛନ୍ତି, ଭଗବତ ଧାମକୁ ପ୍ରାପ୍ତ ହେଇଛନ୍ତି। ଭାଗବତଙ୍କ ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ବ୍ରହ୍ମା ଏଇଭଳି ଭାବରେ କହିଛନ୍ତି, ଅନେକ ବ୍ୟକ୍ତିଙ୍କର ଉଦାହରଣ ଦେଇଛନ୍ତି, କେତେଟି ଉଦାହରଣ ଦିଆଯାଇଛି ବହବୋ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ, ବହବୋ ଜ୍ଞାନ ତପସା ପୂତା ମଦ୍ଭାବ ମଗତା। ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ସପ୍ତମ ଅଧ୍ୟାୟରେ ଭଗବାନ କହୁଛନ୍ତି ଏଇଟା, ଯେ ରାଗ ଦୋଷ ବିମୁକ୍ତିଷୁ, ରାଗ ଆସକ୍ତି ଏବଂ ଯୋଉ ଦ୍ୱେଷ ବା ବିତୃଷ୍ଣାରୁ ଯୋଉମାନେ କଣ ଆସକ୍ତି ଏବଂ ଘୃଣା ଏଇ ଦୁଇଟାରୁ ଯୋଉମାନେ ମୁକ୍ତ ହେଇକିରି ଭଗବାନଙ୍କର ଭଜନ କରୁଛନ୍ତି, ବହୁ ଜ୍ଞାନ ପୂତା ମଦ୍ଭାବ, ସେମାନେ ଏଇଭଳି ଭାବେ ପବିତ୍ର ହେଇକିରି ଭଗବାନଙ୍କୁ ପ୍ରାପ୍ତ ହେଇଛନ୍ତି। ପୂତା ମଦ୍ଭାବ ମା କଥା ବ୍ରହ୍ମା ମଧ୍ୟ ସେ କଥା କହୁଛନ୍ତି, ବହୁ ପ୍ରାପ୍ତ ହେଇଛନ୍ତି। ତେଣୁ ଏ ଶ୍ଳୋକରେ ବହୁତ ଆଚାର୍ଯ୍ୟ ବହୁତ କଥା କହିଛନ୍ତି। ତେଣୁ ଆମେ ବିଷ୍ଣୁ ଶ୍ରୀଧର ସ୍ୱାମୀଙ୍କର କଥା ଶୁଣି କହିବା ଆଲୋଚନା କରିବା, ଭକ୍ତି ଜ୍ଞାନମ ନାନ୍ୟତେ ଅତ୍ର ସଦାଚାର ପ୍ରମାଣ ଇତି। ଭକ୍ତି ଦ୍ୱାରା ଭଗବାନଙ୍କର ଜ୍ଞାନ ପ୍ରାପ୍ତ ହେବେ, ନ ଅନ୍ୟଥା ଅନ୍ୟ କୌଣସି ଉପାୟରେ ନାହିଁ। ବିଭିନ୍ନ ଆଚାର୍ଯ୍ୟମାନେ କହୁ, ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି, ଏକାଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି, ନା ହଂ ବେଦେ ନ ତପସା ନ ଦାନୀ ନ ଚେଜ ସକ୍ୟ ଏବଂ ବୁଦ୍ଧ ଦୃଷ୍ଟିଂ ଦୃଷ୍ଟବାନ ସିନାଙ୍ଗ୍ୟତା। ଭକ୍ତ୍ୟା ତୃଣୀୟା ସକ୍ୟ ଅହମ୍ ଏବଂ ବୁଦ୍ଧର୍ଜୁନ ଜ୍ଞାନ୍ତୁ ଦ୍ରଷ୍ଟୁ ଚ ତତ୍ତ୍ୱେନ ପ୍ରବିଷ୍ଟୁ ଚ ପରନ୍ତବ। ଅନ୍ୟ କୌଣସି ଉପାୟରେ ଜଣେ ଭଗବାନଙ୍କୁ ଜାଣିପାରିବ ନାହିଁ। ବେଦ ଅଧ୍ୟୟନ କଲେ ଭଗବାନ ଜାଣିପାରିବ ତା ନୁହଁ, ତପସ୍ୟା କଲେ ଜାଣିବ ତା ନୁହଁ, ଦାନ କଲେ ବା ଯଜ୍ଞ କଲେ ବା ପୂଜାପୂଜି କଲେ ଭଗବାନ ଜାଣିପାରିବ ତା ନୁହଁ, କେବଳ ଭକ୍ତି। ଭକ୍ତି ନାହିଁ ମାନେ ଆଉ ଅନ୍ୟ କୌଣସି ମୂଲ୍ୟ ନାହିଁ। ଦ୍ୱିତୀୟ ସ୍କନ୍ଦ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ମଧ୍ୟ ସେ କଥାରେ କହୁଛନ୍ତି, ତାଙ୍କ ମଙ୍ଗଳାଚରଣ ଶ୍ଳୋକରେ ଏ ଶ୍ଳୋକଟି ରହିଛି, ଯେ ଭଗବାନଙ୍କର ଯେଉଁମାନେ ଭକ୍ତି ନାହିଁ, ଭଗବାନଙ୍କୁ ଅର୍ପଣ କରୁନାହାନ୍ତି, ତାର କିଛି ମୂଲ୍ୟ ନାହିଁ। ବହୁତ ସୁନ୍ଦର ସେ ଶ୍ଳୋକଟି ଅଛନ୍ତି, ସେ ଶ୍ଳୋକରେ କହୁଛନ୍ତି ଯେ ତପସ୍ୱିନ ଦାନ ପରାତ ଶସ୍ୱିନ ମନସ୍ୱିନ ମନ୍ତ୍ରବିଧ ସୁମଙ୍ଗଳା କ୍ଷେମଂ ନ ବିନ୍ଦତି ବିନା ଯଦର୍ପଣ ତସ୍ମୈ ସୁଭଦ୍ର ସର୍ବସ୍ୱୀ ନମଃ। କ୍ଷେମଂ କହିଲେ ମଙ୍ଗଳ ପ୍ରାପ୍ତ ହେଇପାରିବେ ନାହିଁ। ବହୁତ ତପସ୍ୱୀ ବ୍ୟକ୍ତି ରହିଛନ୍ତି, ବହୁତ ଦାନୀ ବ୍ୟକ୍ତି ରହିଛନ୍ତି, ବହୁତ ଯଶସ୍ୱୀ ବ୍ୟକ୍ତି ରହିଛନ୍ତି, ବହୁତ ମନସ୍ତାତ୍ୱିକ ବ୍ୟକ୍ତି ରହିଛନ୍ତି ଏବଂ ବହୁତ ମନ୍ତ୍ର ସବୁ ଜାଣନ୍ତି, ବହୁତ ଶ୍ଳୋକକୁ ସବୁ ଜାଣନ୍ତି, କିନ୍ତୁ ସେମାନେ ମଙ୍ଗଳତା ପ୍ରାପ୍ତ ହେଇପାରିବେ ନାହିଁ, ମଙ୍ଗଳ ପ୍ରାପ୍ତ ହେଇପାରିବେ ନାହିଁ। ବିନା ଯଦର୍ପଣ ଭଗବାନ ଯଦି ଅର୍ପଣ କରୁନାହାନ୍ତି, ତସ୍ମି ସୁଭଦ୍ର ସର୍ବସ୍ୱ ନମଃ, ସେଇ ସୁଭଦ୍ର ସହ ଯାହାଙ୍କର ଶ୍ରବଣଟା ବହୁତ ଭଦ୍ର, ବହୁତ ମଙ୍ଗଳ ପ୍ରଦାନ କରିବ ଭଗବାନ କଥା, ତାଙ୍କୁ ମୁଁ ପ୍ରଣାମ କରୁଛି। ସୁଭଦ୍ର ଗୋସ୍ୱାମୀ ଆରମ୍ଭରେ ମଙ୍ଗଳାଚରଣ ଆରମ୍ଭ କରିନାହାନ୍ତି, ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସେ ସବୁ ମଙ୍ଗଳାଚରଣ କରିଛନ୍ତି। ତେଣୁ ଏଠି ଶ୍ରୀ ଗୋସ୍ୱାମୀ କହୁଛନ୍ତି ଏ ସଦାଚାର ପ୍ରମାଣ ଏତି, ସଦାଚାର ଏଇଟାକୁ ଲକ୍ଷ୍ମୀ ପ୍ରମାଣ ଦଉଛନ୍ତି, ପ୍ରମାଣ ଏତି। ଏଇଭଳି ଭାବରେ ବହୁତ ରହିଛି, ଆମେ ମଧ୍ୟ ଏଇଭଳି ଭାବରେ ପ୍ରାପ୍ତ ହେଇପାରିବା, ଭଗବାନ ମଧ୍ୟ ଆମେ ଏଇଭଳି ଭାବରେ ପ୍ରାପ୍ତ ହେଇପାରିବା। ସେମାନେ ଯେ ପ୍ରାପ୍ତ ହେଇଥିଲେ ଆଉ କେହି ପ୍ରାପ୍ତ ହେବେନି ତା ନୁହଁ, ଅଚ୍ୟୁତ ଶବ୍ଦ ବ୍ୟବହାର କରାଯାଇଛି। ଆମେ ମଧ୍ୟ ଏଇଭଳି ଭାବରେ କଥା ଶ୍ରବଣ ମାଧ୍ୟମରେ ସବୁକିଛି ଭଗବାନଙ୍କୁ ସମର୍ପଣ କରିକି ଆମେ ମଧ୍ୟ ଭଗବାନଙ୍କୁ ପ୍ରାପ୍ତ ହେଇପାରିବା। ଭଗବତ ଧାମକୁ ଯାଇ ପରାଙ୍ଗତିମ, ପରାଙ୍ଗତିମ ହଉଛି ଶ୍ରେଷ୍ଠ ସ୍ଥାନ। ଭଗବତ ଗୀତା 15 ଅଧ୍ୟାୟରେ ଭଗବାନ କହୁଛନ୍ତି ସେଇଟା କଣ, ସେଇଟା ନା କଣ, ନ ତତ୍ ଭାସିତ ସୂର୍ଯ୍ୟ ନ ଶଶାଙ୍କ ନ ପାବକ ଯଦ ଗତ୍ୱା ନ ନିବର୍ତ୍ତନ୍ତି ତଥାମ ପରମ ମମ। ଏଇଟିକି ଆମେ ଯାଇପାରିବା, ଭଗବାନଙ୍କ ଧାମ ହଉଛି ସେଇଟା, ସେଟା ଶ୍ରେଷ୍ଠ ଧାମ, ଆମେ ସେଠିକି ଯାଇପାରିବା। କେତେବେଳେ କେତେବେଳେ ଯାଇପାରିବା, ନିର୍ମାନ ମୋହାଜିତ ସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟା ବିନିଭୃତ କାମା ଦ୍ୱନ୍ଦ୍ୱର୍ବିମୁକ୍ତ ସୁଖ ଦୁଃଖ ସଙ୍ଗେ ଗଚ୍ଛନ୍ତ ମୂଢ଼ା ପଦମ। ଏଇ କଣ, ନିର୍ମାନ ମହା, କୌଣସି ମାନ ଦାବି କରିବା ନାହିଁ, ମୋର ମୁକ୍ତ ହେଇପାରିବା, ଅସତ୍ସଙ୍ଗରୁ ମୁକ୍ତ ହେଇକିରି ଯେତସଙ୍ଗ ଦୋଷା ଅଧ୍ୟାତ୍ମ ନିତ୍ୟ, ଏଇ ଅଧ୍ୟାତ୍ମ ଆମେ ନିତ୍ୟ ବର୍ତ୍ତମାନ ଅଧ୍ୟାତ୍ମ କାର୍ଯ୍ୟ ଚାଲିଛି, ଭଗବାନଙ୍କ ଉଦ୍ଦେଶ୍ୟରେ କଥା ଚାଲିଛି। ବିନିବୃତ କାମା, ନିଜର ଇନ୍ଦ୍ରିୟ ତୃପ୍ତି ପାଇଁ ବିନିବୃତ ହେଇକିରି ବିନିବୃତ କାମ, ଦ୍ୱନ୍ଦ୍ୱ ବିମୁକ୍ତ ସୁଖ ଦୁଃଖ ସଙ୍ଗେ, ଭୌତିକ ଜଗତ କହିଲେ ସୁଖ ଦୁଃଖ ରହିବ, ସୁଖ ଦୁଃଖ ସଙ୍ଗେ ଗଛନ୍ତି ମୁଢା ପଦ୍ମ ହେବେ, ଭଗବାନଙ୍କର ଶ୍ରେଷ୍ଠ ପଦକୁ ପ୍ରାପ୍ତ ହେବେ। ମୁଢା ମୁଢ ହେବେନି ସେମାନେ, ମାୟାର ମୋହିତ ହେବେ ନାହିଁ ସେମାନେ, ଭଗବତ ଧାମକୁ ଯିବେ। ଆମେ ମଧ୍ୟ ସେଭଳି ଭାବରେ ଯାଇପାରିବା। ଭୂମନ ଶବ୍ଦରେ ଶ୍ରୀ ଗୋସ୍ୱାମୀ କହୁଛନ୍ତି ଅପରିଚ୍ଛିନ୍ନ, ଭଗବାନଙ୍କର କୌଣସି ଅନ୍ତ ନାହିଁ, ଭୂମନ ଅପରିଚ୍ଛିନ୍ନ ଅନନ୍ତ, ସିଏ ତାଙ୍କର କଥା ମଧ୍ୟ ଅନନ୍ତ। ସେଇଭଳି ଭାବରେ ଇହ ଲୋକେ ପୂର୍ବମ ଯୋଗିନୁ ଅପି ସନ୍ତୋ ଯୋଗୀ ଜ୍ଞାନ ଅପ୍ରାପ୍ୟ, ସେମାନେ ଯୋଗ ମାଧ୍ୟମରେ ବା ଜ୍ଞାନ ମାଧ୍ୟମରେ ଭଗବାନଙ୍କୁ ପ୍ରାପ୍ତ ହେଇପାରିନାହାନ୍ତି, କେବଳ ଭକ୍ତି ମାଧ୍ୟମରେ ହିଁ ପ୍ରାପ୍ତ ହେବେ, ପ୍ରାପ୍ତ ହେଇଛନ୍ତି। ଆମେ ଆମେ ମଧ୍ୟ ପ୍ରାପ୍ତ ହେଇପାରିବା। ଅପ୍ରାପ୍ୟ ପଶ୍ଚାତ ତଦର୍ପିତ ଇହା, ତେଣୁ ଭଗବାନ ପ୍ରାପ୍ତ ନ ହେଇକିରି ତାପରେ ଭଗବାନ ପାଖରେ ସବୁକିଛି ସମର୍ପଣ କରୁଛନ୍ତି। ଅର୍ପିତ ଏହା ତୋଇ ଅର୍ପିତା ଲୌକିକୀ ଅପି ଏହା, ସବୁକିଛି କାର୍ଯ୍ୟ, ସବୁକିଛି ଲୌକିକ ହଉ ବା ବୈଦିକ ହଉ, ଯାହା ଯୋଉ କାର୍ଯ୍ୟ ହଉ, ସବୁକିଛି କାର୍ଯ୍ୟ ଭଗବାନଙ୍କୁ ଅର୍ପଣ କରି ଚେଷ୍ଟା, ଏଇଭଳି ଭାବରେ ଏହା କହିଲେ ଚେଷ୍ଟା, ଆମେ ଚେଷ୍ଟା ବିଷୟରେ କହିଲେ ଯାଇ ତେ ନିଜ କର୍ମ ଲବ୍ଧା, ଏଇଭଳି ଭାବରେ ଭଗବାନ ପ୍ରତି ସମର୍ପଣ କରି ଏଇ କର୍ମ ମାଧ୍ୟମରେ ନିଜ କର୍ମ ଲବ୍ଧା, ତତ୍ ଅର୍ପିତ ନିଜେ କର୍ମ ବି ଲବ୍ଧା, ଏଇ ଭଗବାନ ଯୋଉ ଅର୍ପଣ କରାଯାଉ ଯୋଉ କର୍ମ, ସେଇ କର୍ମ ଦ୍ଵାରା ସେମାନେ କଣ, ତୋଇ ଅର୍ପିତା, ହଁ ତୋଇ ତୋଇ ଅର୍ପିତା ଏହା ନିଜାନି ନିଜାନି କର୍ମାଣି ଚ ତେଇ, ନିଜ ସବୁ କର୍ମ, ଏସବୁ ଭଗବାନଙ୍କ ଉଦ୍ଦେଶ୍ୟରେ ସବୁ କର୍ମ କରୁଛନ୍ତି, ତେଇ ଲବ୍ଧେଇତି ସେମାନେ ପ୍ରାପ୍ତ ହଉଛନ୍ତି। ଏକମ୍ ପଦମ୍ ବା ଭଗବାନ ପାଦକୁ ପାଦ ପଦ୍ମକୁ ପ୍ରାପ୍ତ ହଉଛନ୍ତି। କଥୋପିନତୟା, କଥୋପିନତୟାର ଶବ୍ଦର ଅର୍ଥ ହଉଛି କଥୟା ତତ୍ ସମୀପମ୍ ପ୍ରାପିତୟା, ଭକ୍ତି ହେବ କଥା ମାଧ୍ୟମରେ ଭଗବାନଙ୍କୁ ଆମେ ପ୍ରାପ୍ତ ହଉଛେ, ସମୀପ ଭଗବାନଙ୍କ ନିକଟରେ ବାସ କରୁଛେ, ଭଗବାନ କଥା ମାଧ୍ୟମରେ ଉପସ୍ଥିତ ରହିଛନ୍ତି, ଭଗବାନ ଓ ଭଗବାନ କଥା ମଧ୍ୟରେ କୌଣସି ତଫାତ ନାହିଁ। ଏ ଭଗବାନ କଥା ମାଧ୍ୟମରେ ଆମେ ଭଗବାନଙ୍କୁ ସମୀପ ପ୍ରାପ୍ତ ହଉଛେ, ଭଗବାନ ନିକଟରେ ବର୍ତ୍ତମାନ ବାସ କରୁଛେ। ଆଜି ଉପବାସ, ଆଜି ଆମର ଏକାଦଶୀ ଉପବାସ, ଉପବାସ ହଉଛି ଏଇଟା ଭଗବାନ ନିକଟରେ ଆମେ ବାସ କରୁଛେ, ବ୍ରହ୍ମା ସେଟା କହୁଛନ୍ତି। କଥୋପନୀତୟା କଥ ପ୍ରଭୁ ଶ୍ରୀଦର୍ଶନ କହୁଛନ୍ତି କଥୟା ତୋ ସମୀପମ୍ ପ୍ରାପିତ, ଏଇ କଥା ମାଧ୍ୟମରେ ଆମେ ଭଗବାନଙ୍କ ସମୀପ ପ୍ରାପ୍ତ ହଉଛେ, ନିକଟତା ପ୍ରାପ୍ତ ହଉଛେ, ଭଗବାନ ନିକଟରେ ବର୍ତ୍ତମାନ ରହିଛେ ଆମେ। ଇଏ ହଉଛି ଉପବାସ। ଉପବାସ ଉପକାରୀ ନିକଟ, ଉପର ଶବ୍ଦର ଅନେକ ଅର୍ଥ ରହିଛି, କିନ୍ତୁ ଉପବାସରେ ଏଠି ଆଚାର୍ଯ୍ୟମାନେ କହନ୍ତି ଉପବାସ କଲେ ଭଗବାନ ନିକଟରେ ବାସ କରୁଛେ। ହରିବାସ, ହରିବାସ ଆଜି ତିଥି, ବହୁତ ପବିତ୍ର ତିଥି, ଏବଂ ପାଣ୍ଡବ ନିର୍ଜଳ ଏକାଦଶୀ ତିଥି। ପାଣ୍ଡବ ମାନଙ୍କ ମଧ୍ୟରେ ଯୋଉ ରହିଛନ୍ତି ଭୀମ, ସେ ଏକାଦଶୀ କରିପାରୁନଥିଲେ, ପାଣ୍ଡବ ନିର୍ଜଳ ଏକାଦଶୀରେ ମହାତ୍ମାରେ ବର୍ଣ୍ଣନା କରାଯାଇଛି। ସେ ଏଇ ଉପବାସ ରହିପାରୁନଥିଲେ, ତେଣୁ ସେ ଜଣେ ଋଷିଙ୍କୁ କହିଲେ, ସେ ଋଷି କହିଲେ ତମେ ଏଇ ଗୋଟିକ ପାଳନ କଲ, ସବୁକିଛି ସବୁକିଛି ତମେ ପ୍ରାପ୍ତ ହେଇଯିବ। ଏ ପାଣ୍ଡବ ନିର୍ଜଳ ଏକାଦଶୀ, ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥି, ଇଏ ହଉଛି ପାଣ୍ଡବ ନିର୍ଜଳ ଏକାଦଶୀ। ଆଉ 4 ଦିନ ପରେ ଆସିବ କଣ ନା, ଯୋଉ ଦେବ ସ୍ନାନ ପୂର୍ଣ୍ଣ, ଜଗନ୍ନାଥ ସ୍ନାନ କରିବେ, ଏବଂ ତାଙ୍କର ଜ୍ୱର ହବ, ତାଙ୍କର ଅଣସର ହବ, ଏସବୁ କଥା ବହୁତ ଲୀଳା ରହିଛି ଜଗନ୍ନାଥଙ୍କର। ତେଣୁ ଇଏ ହଉଛି ଏକାଦଶୀ ତିଥି, ସ୍ନାନ ପୂର୍ଣ୍ଣମୀ ପାଖେଇ ଆସିଲା, ଆଉ 5 ଦିନ ରହିଲା ଆଜି, ଆଉ ଏକାଦଶୀରୁ ଆଜି ଗୋଟେ ଦିନ ହେଇଗଲା, ଆଉ 4 ଦିନ ରହିଲା, ପୂର୍ଣ୍ଣମୀ ତିଥିରେ ଭଗବାନଙ୍କ ସ୍ନାନ ହବ। ତେଣୁ ଏଇ ଉପବାସ ମାଧ୍ୟମରେ ଭଗବାନ ନିକଟରେ ଆମେ ବାସ କରୁଛେ। ଭକ୍ତି ବିବୁଦ୍ଧ୍ୟାତ୍ମାନଂ, ଏଇ ଭକ୍ତି ମାଧ୍ୟମରେ ବିବୁଦ୍ଧ୍ୟା କହିଲେ ଆମେ ଜାଣିପାରିବା, ଆତ୍ମାନଂ କହିଲେ ଭଗବାନଙ୍କୁ ବା ନିଜକୁ ଆମେ ଜାଣିପାରିବା। ଅଧିକାଂଶ ଲୋକ ଜାଣନ୍ତି ନାହିଁ ଆମେ କିଏ। ଭଗବତ ଗୀତା ସାଂଖ୍ୟ ଯୋଗରେ 2ୟ ଅଧ୍ୟାୟରେ ଭଗବାନ ପ୍ରଥମେ ଅର୍ଜୁନକୁ ସେ ଜ୍ଞାନ ଦେଲେ, ଆତ୍ମଜ୍ଞାନ, ଆମେ କିଏ, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରଦାନ କରିଛନ୍ତି। ଅଧିକାଂଶ ଲୋକଙ୍କୁ ପଚାରିଲେ ସେମାନେ କହିପାରିବେ ନାହିଁ। ଆମ ପ୍ରଭୁପାଦ ମହାରାଜ କହନ୍ତି, ଏ ପାଶ୍ଚାତ୍ୟ ଜଗତରେ ଯେତେବେଳେ ସେ ବିଭିନ୍ନ ସବୁ କଥା କହୁଥିଲେ, ସେଥିରେ ବିଭିନ୍ନ ପ୍ରକାର ଏଇ ପ୍ରଶ୍ନଟି ସବୁ କରନ୍ତି ସମସ୍ତଙ୍କୁ, ହ୍ୱାଟ ଇଜ୍ ଦ ଡିଫରେନ୍ସ ବିଟୱିନ୍ ଏ ଡଗ୍ ଆଣ୍ଡ ଏ ହ୍ୟୁମାନ୍ ବିଙ୍ଗ୍। ଆମେ ଦେଖିବା ପାଶ୍ଚାତ୍ୟ ଜଗତର ଲୋକମାନେ କୁକୁର ମାନଙ୍କୁ ବେଶୀ ଭଲ ପାଆନ୍ତି, ଭଗବାନଙ୍କୁ ଏତେ ଭଲ ପାଆନ୍ତି ନାହିଁ, ଭଗବାନ ବିଷୟରେ ସେମାନେ ଜାଣନ୍ତି ନାହିଁ। ତେଣୁ ଡଗ୍ ଏବଂ ଗଡ୍ ଦୁଇଟି ଜିନିଷ, ତାଙ୍କୁ ଓଲଟା ଶବ୍ଦ ରହିଛି, ଗଡ୍କୁ ଓଲଟେଇ ଦେଲେ ଡଗ୍, ତେଣୁ ଭଗବାନଙ୍କୁ ସେ ପୂଜା ନ କରିବେ, ସେ ଡଗ୍ କୁକୁରର ସେବା କରିବେ। କାହିଁକି ନା ଆମର ଧର୍ମ ହଉଛି ସେଇଟା, ଜୀବର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ, ଆମର ଧର୍ମ ହଉଛି ସେଇଟା, ଆମେ ଜଣଙ୍କର ସେବା କରିବା। ତେଣୁ ଭଗବାନଙ୍କ ସେବା ନ କଲେ କୁକୁରର ସେବା କରିବା। ଆମେ ଦେଖିବା ପାଶ୍ଚାତ୍ୟ ଜଗତର ଲୋକମାନେ କୁକୁର ସେବା କରୁଛନ୍ତି, ଆମ ଭାରତବର୍ଷ ମଧ୍ୟ ଏଇଟାକୁ ଅନୁକରଣ କରୁଛନ୍ତି, କୁକୁର ସେବା କରୁଛନ୍ତି। ତେଣୁ ଏଇ ମାଧ୍ୟମରେ ଭକ୍ତି ମାଧ୍ୟମରେ ଭଗବାନ ବିବୁଦ୍ଧାତ୍ମାନ, ଭଗବାନଙ୍କୁ ଜାଣି ପରମାତ୍ମାକୁ ଜାଣିପାରିବା, ଆତ୍ମା ପରମାତ୍ମା ଏବଂ ବ୍ରହ୍ମ ପରମାତ୍ମା ଭଗବାନ, ଏଇସବୁ ପୂର୍ଣ୍ଣ ଅନୁଭୂତି ଆମେ ପ୍ରାପ୍ତ ହେଇପାରିବା। ଜ୍ଞାନତ୍ୱା ଅଞ୍ଜହ କରି ସୁଖେଇ ନେଇବ, ଆମେ ଭଗବାନଙ୍କୁ ଜାଣିପାରିବା ସୁଖ ମାଧ୍ୟମରେ। ଆମେ ଏଇ କଥାଟି ମନେ ପଡ଼ୁଥିଲା, ଆମେ ଭୁଲିଗଲୁ କହିବା ପାଇଁ, ଭଗବତ ଗୀତା 9 ଅଧ୍ୟାୟରେ ମଧ୍ୟ ଭଗବାନ କହିଛନ୍ତି ସେଇଟା, ରାଜ ବିଦ୍ୟା ରାଜ ଗୁହ୍ୟଂ ପବିତ୍ରମ ଇଦମ୍ ଉତ୍ତମ ପ୍ରତୀକ୍ଷା ଭଗବଂ ଧର୍ମ୍ୟଂ ସୁସୁଖମ କଟୁମ ବ୍ୟାମ, ଇଏ ହେଉଛି ଶ୍ରେଷ୍ଠ ବିଦ୍ୟା ଏବଂ ବହୁ ଗୃହତମ ଜ୍ଞାନ। ଗୃହତମ ଜ୍ଞାନ ଭଗବାନ ଦେଇଛନ୍ତି ନା, 3 ପ୍ରକାର ଜ୍ଞାନ ଭଗବତ ଗୀତାରେ, ଗୁହ୍ୟ ଗୁହ୍ୟତର ଗୁହ୍ୟତମ। ତେଣୁ 9 ଅଧ୍ୟାୟରେ ଭଗବାନ ଗୃହତମ ଜ୍ଞାନ ଦଉଛନ୍ତି, ରାଜ ବିଦ୍ୟା ରାଜ ଗୁହ୍ୟଂ ପବିତ୍ରମ ଇଦମ୍ ଉତ୍ତମ, ଇଏ ହେଉଛି ପବିତ୍ର ଜ୍ଞାନ, ପବିତ୍ର ଉତ୍ତମ ଜ୍ଞାନ। ଇଏ ପ୍ରତୀକ୍ଷା ଭଗବଂ, ନିଜେ ଅନୁଭବ କରିପାରିବା, ପ୍ରାକ୍ଟିକାଲ ନିଜେ ଅନୁଭବ କରିପାରିବା, ସୁସୁଖମ ବହୁତ ସୁଖଦାୟକ, ଏବଂ କର୍ତ୍ତୁମ ବ୍ୟୟମ ଯାହା ଆମେ କରୁଛେ କେବେ ନଷ୍ଟ ହେବ ନାହିଁ। ତେଣୁ ଅଞ୍ଜ ଶବ୍ଦରେ ଶ୍ରୀ ସ୍ୱାମୀ କହୁଛନ୍ତି ସୁଖେ ନେଇବ, ସୁଖ ନ ସୁଖେ ନ ବହୁତ ସୁଖରେ ଏଇଟା ଜଣେ କରିପାରିବ। ତେ ପରାଙ୍ଗତି ପ୍ରାପ୍ତ ଅତୀତ କାଳରେ କୁହାଯାଇଛି, ଶୁଦ୍ଧ ସ୍ୱାମୀଙ୍କୁ ପ୍ରାପ୍ତ ଆଗରେ ପାଇଛନ୍ତି, ପ୍ରାପ୍ତ ହେଇଛନ୍ତି। ତେଣୁ ଆମେ ଆମର ଆଶା ରହିବ ଆମେ ପ୍ରାପ୍ତ ହବା। ଆମେ 1123 ଅଧ୍ୟାୟରେ ସେ ଯୋଉ ଉଜ୍ଜୟିନୀର ବ୍ରାହ୍ମଣ ଜଣଙ୍କ ସେଇଟା ଏଇ ଶ୍ଳୋକଟି ଗାନ କରନ୍ତି, ସନ୍ୟାସ ଏଇ ଭିକ୍ଷୁ ଭିକ୍ଷୁ ଗୀତ, ଏଇଟା ଭଗବାନ ଏଇଟା କହୁଛନ୍ତି ଉଦ୍ଧବଙ୍କୁ। ଏଇ କଥାଟି କାହିଁ କହିଲେ, ଉଦ୍ଧବ ପ୍ରଶ୍ନ କଲେ, ପ୍ରଭୁ ଏଇ ଯୋଉ ଅସମ୍ମାନ ମିଳୁଛି, ଅପମାନ ମିଳୁଛି, ଏହାକୁ ସହିବାଟା ବହୁତ କଷ୍ଟ, ତେଣୁ ଭଗବାନ ଏଇ ଉଦାହରଣଟି ଦେଇଛନ୍ତି। ଜଣେ ଉଜ୍ଜୟିନୀର ଜଣେ ବ୍ରାହ୍ମଣ ଥିଲେ, ବହୁତ ଧନୀ ବ୍ୟକ୍ତି ଥିଲେ, କିନ୍ତୁ ବହୁତ କୃପଣ ଥିଲେ, ଭଗବାନଙ୍କର ଉଦ୍ଦେଶ୍ୟରେ କିଛି କରୁନଥିଲେ, ଏବଂ ତାଙ୍କର ଭଗବାନ ବ୍ୟବସ୍ଥାରେ ଭଗବାନ କୃପା କଲେ, ତାଙ୍କର ସବୁକିଛି ନେଇଗଲେ ଭଗବାନ। ତେଣୁ ଯେତେବେଳେ ସବୁ ଚାଲିଗଲା, ସେତେବେଳେ ଆଉ କିଛି ନାହିଁ, ଧନ ଫନ ନାହିଁ, କିଛି ନାହିଁ, କଣ କରିବେ, ତେଣୁ ଭିକ୍ଷା କଲେ। ଭିକ୍ଷୁକ ହେଲା, ସିଏ ଭିକ୍ଷୁକ ହେଲେ ଭିକ୍ଷା କରିକି ଏଇ ଗୀତ ଗାନ କରୁଥିଲେ, ଏତାଂ ଶ୍ରାସ୍ତାୟ ପରାତ୍ମନିଷ୍ଠା ଅଧ୍ୟାସିତଂ ପୂର୍ବ ତମିର ମହର୍ଷିଭି ଅହଂ କରିଷ୍ୟାମି ଦୁରନ୍ତ ପାରମ ତମ ମୁକୁନ୍ଦାଙ୍ଘ୍ରି ନିଶେବେ। ମହାପ୍ରଭୁ ଯେତେବେଳେ ସନ୍ୟାସ ଗ୍ରହଣ କଲେ ଏଇ ଶ୍ଳୋକ ଗାନ କରି ଯାଉଥିଲେ, ବୃନ୍ଦାବନ ଅଭିମୁଖେ ଯାଉଥିଲେ, ଏସବୁ ମହାପ୍ରଭୁଙ୍କ ଲୀଳା ସବୁ ରହିଛି। ତେଣୁ ଏତାଂଶ ଆସ୍ଥାୟ ପରାତ୍ମନିଷ୍ଠା, ଭଗବାନ ପାଖ ନିଷ୍ଠା ରଖିକିରି, ପରାତ୍ମନିଷ୍ଠା ଏଇ ବିଶ୍ୱାସ ରଖିକିରି, ଆସ୍ଥା ବିଶ୍ୱାସ ରଖିକିରି, ଏତାଂଶ ଆସ୍ଥାୟ ପରାତ୍ମନିଷ୍ଠା ପୂର୍ବତନ ହିଁ ମହର୍ଷି ବି ଏଇଭଳି ଭାବରେ ଏଠି ଭାବ କୁହାଯାଉଛି। ସେଠି ମଧ୍ୟ ପୂର୍ବ ମହର୍ଷି ମାନେ ଏଇଭଳି ଭାବେ ଭଗବାନ ପ୍ରାପ୍ତ ହେଇଛନ୍ତି। ପୂର୍ବତନ ମହର୍ଷି ବି ଅହଂ ତରିଷ୍ୟାମି, ମୁଁ ମଧ୍ୟ ସେଇଭଳି ଭାବରେ ଭବସାଗରୁ ପାର ହେଇପାରିବି, ଅହଂ ତରିଷ୍ୟାମି ଦୁରନ୍ତ ପାରମ, ଯଦିଓ ପାର ହେବାଟା ବହୁତ କଷ୍ଟ, ତମ ମୁକୁନ୍ଦାଙ୍ଗ୍ରି ସେ ମିଶେଇ ପାରିବ, ସେ ଭଗବାନ ମୁକୁନ୍ଦଙ୍କର ଅଙ୍ଗ୍ରି ପାଦ ପଦ୍ମକୁ ସେବନ ସେବା ମାଧ୍ୟମରେ ଆମେ ଯୋଉ ଭଗବାନ କଥା କହୁଛେ, ଭଗବାନ ପାଦ ପଦ୍ମର ସେବା ହଉଛି, ଏଇ ମାଧ୍ୟମରେ ଆମେ ଭବସାଗରକୁ ପାର ହେଇପାରିବା। ତେଣୁ ବହୁତ ଆଚାର୍ଯ୍ୟ ମାନେ ବହୁତ ଟୀକା ଦେଇଛନ୍ତି, ଆମେ ଏତେ ଆଲୋଚନା କରିବା ନାହିଁ। ବହୁତ ବିଶେଷ ଭାବରେ ଜୀବ ଗୋସ୍ୱାମୀ ତାଙ୍କର ଭାବାର୍ଥରେ ବହୁତ ପ୍ରକାର ଶ୍ଳୋକକୁ ଉଦ୍ଧାର କରିଛନ୍ତି, ପ୍ରଥମ ସ୍କନ୍ଧ, ଦ୍ୱିତୀୟ ଅଧ୍ୟାୟ, ଅଷ୍ଟମ ଶ୍ଳୋକରେ ଏଇଟା ସୁଧ ଗୋସ୍ୱାମୀ ମଧ୍ୟ ସେ କଥା କହୁଛନ୍ତି। ଧର୍ମ ସନୁଷ୍ଠିତାଂ କୁଶାଙ୍ଗ ସୁକ୍ଷେଣ କଥା ସୁଜ ନୁହଁ ପାଦ ଯଦି ରତି ଶ୍ରମ ଏ ବହି କେବଳ କଥପୁନିତ କୁହାଗଲା ନା, ଭଗବାନ କଥାରେ ଯଦି ଆମର ଆଗ୍ରହ ଆସୁନାହିଁ ଆମେ ବହୁତ ପ୍ରକାର ଧର୍ମ କରୁଛେ କିନ୍ତୁ ଶ୍ରମ ଏବ ହି କେବଳ। ଏଇଟାକୁ ଜୀବ ଗୋସ୍ୱାମୀ ତାଙ୍କର କଣ ଯୋଉ ରହିଛି ବୈଷ୍ଣବ ତୋଷଣରେ ଉଦ୍ଧାର କରିଛନ୍ତି। ଏବଂ ଆଉ ଗୋଟେ କଥା ମଧ୍ୟ ସେ କହୁଛନ୍ତି, କଣ ତୃତୀୟ ସ୍କନ୍ଧ 25 ଅଧ୍ୟାୟ 25 ଶ୍ଲୋକରେ ଭଗବାନ କପିଳ ଦେବ ତାଙ୍କ ମାଙ୍କୁ କହିଛନ୍ତି କଥା, ସତାଂ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିଧୋ ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା ତଜୋଷଣା ଦାସ ଉପବର୍ଗ ବର୍ତ୍ତମାନ ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟ। ଭଗବାନ କଥା ଯୋଉ ଆମେ ଶୁଣୁଛେ କଥପୁନିତା କଥା ରହିଛି ନା, କଥାରେ କଣ ହଉଛି ନା, ପ୍ରଥମେ ରହୁଛି କଣ, ଆମେ ଅପବର୍ଗ ରାସ୍ତାରେ ଚାଲୁଛେ, ଆମେ ଯେମିତି କାନାଡାରେ ସବୁ ରାସ୍ତା ସବୁ ରହିଛି, ବିରାଟ ବିରାଟ ରାସ୍ତା ରହିଛି, ପ୍ରଶସ୍ତ ରାସ୍ତା ରହିଛି, ବହୁତ ସ୍ପିଡରେ ସବୁ ଯାଉଛନ୍ତି, କିନ୍ତୁ ଏଇ ପବର୍ଗ ରାସ୍ତା, ଏଇ ପବର୍ଗ ରାସ୍ତା ଅପବର୍ଗ ରାସ୍ତା ନୁହଁ, ଯୋଉ ଯାଉଛନ୍ତି ରାସ୍ତାରେ ଏତେ ସ୍ପିଡରେ ଯାଉଛନ୍ତି, କଣ ଚିନ୍ତା କରୁଛନ୍ତି ସେମାନେ, ଭଗବାନ ବିଷୟରେ ଚିନ୍ତା କରୁଛନ୍ତି, କେମିତି ନିଜର ଇନ୍ଦ୍ରିୟ ସୁଖ ପ୍ରାପ୍ତ ହେବା ସେଇଟା ଚାଲୁଛନ୍ତି, ଆହୁରି ଆହୁରି ଅଧିକରୁ ଅଧିକ ରୋଜଗାର କରିବା, ଅଧିକରୁ ଅଧିକ ଧନ ପ୍ରାପ୍ତ, ଏଇ ହେଉଛି ତାଙ୍କର ମେଣ୍ଟାଲିଟି, ଇଏ ହେଉଛି ପବର୍ଗ। ପବର୍ଗରେ ସେମାନେ ଧାବମାନ ହଉଛନ୍ତି, ବହୁତ ଦ୍ରୁତ ଗତିରେ ନର୍କକୁ ଯାଉଛନ୍ତି। ପ୍ରଭୁପାଦ ମହାରାଜ ପ୍ରଭୁପାଦଙ୍କୁ ଜଣେ ପ୍ରଶ୍ନ ପଚାରିଥିଲେ, ପ୍ରଭୁପାଦ ଆପଣ ତ ସବୁ ପ୍ରକାର ଏଇ ଯୋଉ ବିଭିନ୍ନ ପ୍ରକାର ବୈଜ୍ଞାନିକ ମାନଙ୍କୁ ସବୁ ନିନ୍ଦା କରୁଛନ୍ତି, ତାଙ୍କର ଉଦ୍ଭାବନକୁ ସବୁ ନିନ୍ଦା କରୁଛନ୍ତି, ପୁଣି ଆପଣ କେମିତି ଉଡ଼ାଜାହାଜରେ ଯାଉଛନ୍ତି। ତେଣୁ ପ୍ରଭୁପାଦ ମହାରାଜ କହିଲେ, ଆମେ ଏଇ ବୈଜ୍ଞାନିକ ମାନେ ନିନ୍ଦା କରାଯାଉ ନାହିଁ, କଥାଟି କୁହାଯାଉ, ଘଟଣାଟି ସେମାନେ ଜାଣିପାରୁନାହାନ୍ତି, ସେଥିପାଇଁ ଆମେ ତାଙ୍କୁ କହୁଛୁ ପ୍ରକୃତ ପ୍ରକୃତ ସତ୍ୟ କଣ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି, ତମେ ଏଇଭଳି ଭାବେ ଦ୍ରୁତ ଗତିରେ ଯାଉଛ ନର୍କକୁ, ତେଣୁ ମୁଁ ସେଥିପାଇଁ ଦ୍ରୁତ ଗତିରେ ଆସୁଛି ତୁମକୁ ଉଦ୍ଧାର କରିବା ପାଇଁ। ଏଠିକି ମଧ୍ୟ ଆସିଥିଲେ, କାନାଡାକୁ ମଧ୍ୟ ଆସିଥିଲେ ପ୍ରଭୁପାଦ ମହାରାଜ, ଆଜିର ପ୍ରଭୁପାଦଙ୍କ ବାଣୀ ମଧ୍ୟ ଥିଲା ସେଇଟା ମଣ୍ଟ୍ରିଲରେ, ଆଜିର ଦିନରେ 1976 ମସିହାରେ ବୋଧେ ଏଇ ବାଣୀଟି ଦେଇଥିଲେ, ଯେ କିଭଳି ଭାବରେ କଣ ବାଣୀଟା ଥିଲା, ଏସବୁ ମଣ୍ଟ୍ରିଲରେ ସେ ଦେଇଥିଲେ, କାନାଡାର ମଣ୍ଟ୍ରିଲରେ ଆଜିର ଦିନରେ ସେ ଦେଇଥିଲେ, 1976 ମସିହାରେ ଦେଇଥିଲେ, ତାଙ୍କର ବାଣୀ ରହିଛି। ତେଣୁ ଏଇଭଳି ଭାବରେ ଯୋଉ ରହିଛି ଭଗବାନ କଥା ଯେଉଁମାନେ ଶ୍ରବଣ କରୁଛନ୍ତି, ସେମାନଙ୍କ ଅପବର୍ଗ ରାସ୍ତା ଚାଲୁଛନ୍ତି, ଆସୁ ଅପବର୍ଗ ବର୍ତ୍ତମାନି ଅପବର୍ଗ ରାସ୍ତା ଯାଉଛନ୍ତି ବୋଲି କେମିତି ଜାଣିବା, ନା ପ୍ରଥମେ ହଉଛି ଶ୍ରଦ୍ଧା, ତାପରେ ରତି, ଶ୍ରଦ୍ଧା କରି ବିଶ୍ୱାସ, ଭଗବାନ ଉପରେ ବିଶ୍ୱାସ ଆସୁଛି, ରତି ହଉଛି ପ୍ରେମର ପୂର୍ବ ଅବସ୍ଥା, ରତି ଏଇଭଳି ଭାବରେ ଭକ୍ତି କୃଷ୍ଣ ପ୍ରେମ ସେମାନେ ଅନୁକ୍ରମିଷ୍ୟନ୍ତି, ଗୋଟିଏ ପରେ ଗୋଟିଏ ପ୍ରାପ୍ତ ହେବେ, ଏ ଭଗବାନ କଥାରେ ଏଇଭଳି ଭାବରେ ସବୁ ରହିଛି ଭଗବାନ କଥୋପନିତା। ଏଇଭଳି ଭାବରେ ଅନେକ ଶ୍ଳୋକ ମଧ୍ୟ ଉଦ୍ଧାର କରିଛନ୍ତି। ଅଚ୍ୟୁତ ଶବ୍ଦ କାହିଁକି କୁହାଯାଉଛି, ଏଠି ଜୀବ ଗୋସ୍ୱାମୀ ତାଙ୍କର ଭାବାର୍ଥ କହୁଛନ୍ତି, ନ ଚବନ୍ତେ ହି ମଦ ଭକ୍ତ ମହତ୍ୟାମ କଣ ପ୍ରଳୟାଦପି, ଭଗବାନଙ୍କର अतो अच्युत अखिले लोके विविध विद्वाद भी परणीयते। स्कंद पुराण एटा कह जाय जे भगवान उद्धार करसंती कोण ना भगवान कहसंती मोर भक्त माय डिवोटीज डू नॉट पेरिश एमेनिक प्रलय रे मध्य तांकर पतन हबो नाही। द लॉर्ड अलोन इज इंडेस्ट्रक्टिबल भगवान एकमात्र प्रलय शून्य तांकर नष्ट हबो ना तांकर अंत नाही एवं ऑल परवेडिंग सबटारे से निवास करसंती इन ऑल प्लैनेट्स। स्कंद पुराण रे एटा वर्णन करे यो जी न चवंती ତାଙ୍କର କେବେ ପଚନ ହୁଏ ନାହିଁ ସେଇ ସେଥିପାଇଁ ଅଚ୍ୟୁତ ଶବ୍ଦ ବ୍ରହ୍ମା ବ୍ୟବହାର କରିଛନ୍ତି। ଏଭଳି ଭାବରେ ଅନେକ ଆଚାର୍ଯ୍ୟମାନେ ଟିକା କହିଛନ୍ତି ଆମେ କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆମ୍ବେଦ ଗୌର ଭକ୍ତ କି ନିଧାଇ ଗୌର ପ୍ରମାନନ୍ଦେ ଆର ପୃଷ୍ଠ ସମୁଦ୍ର ଗୋଟି ଆର ପୃଷ୍ଠ ସମୁଦ୍ର ଗୋଟି ଆର ପୃଷ୍ଠ